ପ୍ରଭାତ ଦେହୁରୀ ସୁଲଗଡ଼ିଆ ଗ୍ରାମରୁ କହୁଥିଲି। ଆମ୍ଭେ ମାନେ ସମୟର ସଦ୍ବ୍ୟବହାର କିପରି କରିବା? ସମୟର ସଦ୍ବ୍ୟବହାର କରିବାକୁ ହେଲେ ଆଳସ୍ୟକୁ ଦୂର କରିବାକୁ ହେବ, ମନରୁ ସମସ୍ତ ପ୍ରକାର ଚିନ୍ତାଧାରାକୁ ଦୂର କରିବାକୁ ହେବ, ନିୟମିତ ଭାବେ ନିଜର କର୍ତ୍ତବ୍ୟ କର, ନିଜର କର୍ତ୍ତବ୍ୟରେ ଇଶାରା କରିବା ଉଚିତ ନୁହେଁ। ଯେପରି କୃଷକର କର୍ତ୍ତବ୍ୟ କୃଷି, ଶିକ୍ଷକଙ୍କର କର୍ତ୍ତବ୍ୟ ଶିକ୍ଷାଦାନ, ଛାତ୍ରର କର୍ତ୍ତବ୍ୟ ଅଧ୍ୟୟନ, ନିଜର କର୍ତ୍ତବ୍ୟ ଠିକ୍ ସମୟରେ ସାଧନ କରିବା ଦ୍ଵାରା ସମୟର ସଦ୍ବ୍ୟବହାର କରାଯାଏ। ତେଣୁ ମୁଁ ମୋର ସମସ୍ତ ସ୍ଥାନ ଓ ବଡ଼ ଭାଇ ଭଉଣୀ ମାନଙ୍କୁ ବିଶେଷ ଅନୁରୋଧ ଯେ ସମୟର ସଦ୍ବ୍ୟବହାର କରନ୍ତୁ। ବହୁତ ଛାତ୍ର ଛାତ୍ରୀ ମଧ୍ୟ ଏପରି ଭାବରେ ସମୟର ଅସତ୍ ବ୍ୟବହାର କରି ନିଜର ଭବିଷ୍ୟତକୁ ମାଟି କରି ଦେଉଛନ୍ତି। ତେଣୁ ଏପରି ସମୟର ନଷ୍ଟ କରନ୍ତୁ ନାହିଁ, ଚାଲି ଯାଇଥିବା ସମୟକୁ ମନେ ପକାନ୍ତୁ ନାହିଁ। ବର୍ତ୍ତମାନ ସମୟ ହିଁ ମୂଲ୍ୟବାନ ସମୟ ଅଟେ। ତେଣୁ ମୁଁ ପୁଣି ଥରେ ଆପଣମାନଙ୍କୁ କହି ରଖୁଛି ଯେ ଆମ୍ଭେମାନେ ଜୀବନରେ ବଡ଼ ହେବାକୁ ହେଲେ ସମୟର ସଦ୍ ବ୍ୟବହାର ଏକାନ୍ତ ଆବଶ୍ୟକ।